ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশু খ্রিস্টঙ্ বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রম আপনার স্বাগত জনায়। এই কার্যক্রম দ্বারা আপনার আত্মিক জীবনরে উপকৃত হয়ে পুথার জাঁয়ে আমি বিশেষ খুশি, প্রভু নামক ধন্যবাদ দেব। তবে আপনার অনুরোধ রক্ষা করে আমি এক উপাদেয় পুস্তক আপনার নিকটকু পঠাইছু, তা বোধহয় আপনার হস্তগত হয়ে সারি তেমন তা অধ্যয়ন করতু, আহরু কি শিক্ষা গ্রহণ কলে তাহা তুরন্ত পত্র মাধ্যমে আমটক লিখি জনা। তবে আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আভু যীশু নিশ্চিত ভাবে আপনার সুস্থতা দেবে, আপনার সমস্যা সমাধান করবে। আসন্তু প্রভুঙ্কর বাক্য মধ্যে যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, ধন্যবাদ দেউছু, তুমি আমাকে সুরক্ষা দিয়ে আউ এক দিন দেখা সুযোগ দেল। হ্যাঁ প্রভু, আজির এই দিনরে আমি তোমার ধন্যবাদ করুছু, নিবেদন প্রার্থনা করুছু প্রভু, আজির এই বাক্য মধ্যে দিয়ে তুমি আমাকে সহিত কথা কুহ, তুম বাক্যর সত্যতা বুঝবা নিমন্তে তুমি আমাকে জ্ঞান বিশিষ্ট অন্তকণ দান কর, সেই বাক্যকে সরল হৃদয়ের গ্রহণ করে তুমার পছরে অনুগমন করা নিমন্তে আমাকে সাহায্য কর। আজির এই কার্যক্রম মধ্যে দিয়ে প্রত্যেক শ্রোতাবন্ধু তুমি আশীর্বাদ কর। এই সমস্ত প্রার্থনা প্রিয় প্রভু যীশু নামে মাগুছ, আমেন। আসন্তু বর্তমান আমি প্রভুঙ্কর বাক্য মধ্যে যা। আজ আমি গীত সংহিতা 117 পর্বটি অধ্যয়ন করা নিমন্তে যা। এখানে পুনর্বার মু আপনার স্মরণ করাই দিয়ে যে এই গীতগুড়িক অর্থাৎ গীত 113 পর্বঠার আরম্ভ করে 118 পর্ব পর্যন্ত ইস্রায়েলর মহান পর্ব মানকরে গায়ন করা যাওতিলা। বিশেষত নিস্তার পর্ব, পেন্টিকস্ট ও পত্রকুটির পর্ব ଯାହାକି ସମାଗମ ତମ୍ବୁର ପର୍ବମାନଙ୍କରେ ଏହି ସମସ୍ତ ଗୀତଗୁଡ଼ିକ ଗାୟନ କରାଯାଉଥିଲା। ତେବେ ଏହି ସମସ୍ତ ଗୀତଗୁଡ଼ିକ ଯେପରି ଭାବେ ବୋଲା ହୋଇଥାଉ ନା କାହିଁକି, ଗୀତ 118 ପର୍ବଟି ଥିଲା ଶେଷ ଗୀତ, ଯାହାକି ସେମାନେ ଶେଷରେ ବୋଲୁଥିଲେ। ନିସ୍ତାର ପର୍ବ ପାଳନ ସମୟରେ ଏହି ଗୀତ 118 ପର୍ବଟି ଶେଷରେ ବୋଲାଯାଉଥିଲା। ମାଥିଉ 26 ପର୍ବର 30 ପଦରେ ଲେଖା ଅଛି, ପୁଣି ସେମାନେ ସ୍ତବଗାନ କଲା ଉତ୍ତାରେ ଗୀତ ପର୍ବତକୁ ବାହାରିଗଲେ। ଏହି ଘଟଣା ସେହି ଉପର କୋଠରୀରେ ପ୍ରଭୁ ଯୀଶୁଙ୍କର ତାହାଙ୍କ ଶିଷ୍ୟମାନଙ୍କ ସହିତ ଶେଷ ନିସ୍ତାର ପର୍ବ ପାଳନର ବିଷୟକୁ ପ୍ରକାଶ କରେ। ତେବେ ଏହି 117 ଗୀତଟି ଗୀତ ସଂହିତାର କେବଳ ସବୁଠାରୁ ଛୋଟ ଗୀତ ନୁହେଁ, ମାତ୍ର ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ସବୁଠାରୁ ଛୋଟ ପର୍ବ ମଧ୍ୟ। ତେଣୁ ଏହାର ବିଶେଷତ୍ୱ ଉପରେ ବିଶେଷ ଗୁରୁତ୍ୱ ଦେବା ନିତାନ୍ତ ପ୍ରୟୋଜନ। 117 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସର୍ବଦେଶୀୟମାନେ, ତୁମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସମସ୍ତ ଲୋକ ତାହାଙ୍କର ସ୍ତୁତି କର। ଲେଖା ଅଛି, ସର୍ବଦେଶୀୟ ସର୍ବଭାଷାବାଦୀ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା କରିବା ଉଚିତ। ଆମମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ଉଚିତ। ଏହାପରେ 117 ପର୍ବର 2 ପଦରେ ଲେଖା ଅଛି, କାରଣ ଆମମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳ ସ୍ଥାୟୀ। ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ଈଶ୍ୱର ଦୟାରେ ମହାନ, ତାଙ୍କର ସତ୍ୟତା ଅନନ୍ତକାଳ ସ୍ଥାୟୀ। ଲେଖା ଅଛି, ହେ ସର୍ବଦେଶୀୟମାନେ, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ଏହା ଏକ ଭାବଗଣୀ ସମ୍ବନ୍ଧୀୟ। ଏହା ସେହି ଭବିଷ୍ୟତ ପ୍ରତି ଦୃଷ୍ଟି କରେ ଯେଉଁ ସମୟରେ କି ସମସ୍ତ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ସର୍ବଦେଶୀୟମାନେ ସମବେତ ହୋଇ ସଦାପ୍ରଭୁଙ୍କର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତାଙ୍କର ଉପାସନା କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ସେପରି ଦେଖାଯାଇ ନାହିଁ, ମାତ୍ର ସମୟ ଆସୁଅଛି ଯେତେବେଳେ କି ସମସ୍ତ ଲୋକ ତାହାଙ୍କ ନିକଟରେ ନତମସ୍ତକ ହୋଇ ତାହାଙ୍କର ପ୍ରଶଂସା କରିବେ। ତେବେ ମୁଁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ, ଆଜି କେଉଁଠାରେ ସେହି ଗୋଷ୍ଠୀମାନେ ଅଛନ୍ତି ଯେଉଁମାନେ କି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରୁଅଛନ୍ତି? ଆଜି କେଉଁଠାରେ ସେହି ଗୋଷ୍ଠୀମାନେ ଅଛନ୍ତି ଯେଉଁମାନେ କି ତାହାଙ୍କର ଉପାସନା ଓ ଗୌରବ କରନ୍ତି ଓ ତାହାଙ୍କର ବଶୀଭୂତ ଅଟନ୍ତି? ଉତ୍ତରଟି ଅତି ସହଜ, କାରଣ ସେପରି କୌଣସି ଗୋଷ୍ଠୀ ନାହିଁ ଯେ କି ଏହି ବିବରଣୀ ସହିତ ଖାପ ଖାଏ। ମାଓବାଦୀମାନଙ୍କର ସମ୍ବାଦ ଥିଲା ଯେ ଦିନେ ଗୋଷ୍ଠୀ ସବୁ ପ୍ରଭୁଙ୍କର ପ୍ରଶଂସା ଓ ଉପାସନା କରିବେ। ତେବେ ଏଠାରେ ଜିଖରିୟ ଭବିଷ୍ୟତ ବକ୍ତା ତାଙ୍କର 2 ପର୍ବର 11 ପଦରେ ଏହିପରି ପ୍ରକାଶ କରନ୍ତି, ପୁଣି ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ, ଆଉ ମୁଁ ତୁମ୍ଭ ମଧ୍ୟରେ ବାସ କରିବି। ତହିଁରେ ସନାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି ଏହା ତୁମ୍ଭେ ଜାଣିବ। ତାପରେ ଜିଖରିୟ 14 ପର୍ବର 16 ପଦରେ ଆମେ ଏହିପରି ପାଠ କରୁ, ଆଉ ଯେଉଁ ଗୋଷ୍ଠୀ ସବୁ ଜେରୁସାଲମ ବିରୁଦ୍ଧରେ ଆସିଲେ ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ ସେ ପ୍ରତ୍ୟେକ ସନାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। ପ୍ରକୃତରେ ସମସ୍ତ ଗୋଷ୍ଠୀର ଉପାସନାର ବିଷୟ ଇସ୍ରାଏଲ୍ର ଈଶ୍ୱରଙ୍କ ପ୍ରତି ଫେରିବାର ବିଷୟ ସହିତ ସଂଯୁକ୍ତ ରହିଅଛି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେତେବେଳେ ଏହି ସମସ୍ତ ବିଷୟ ସଫଳ ହେବାର ଲକ୍ଷ୍ୟ କରାଯିବ? ମୁଁ ଭାବୁଛି ଏହାର ଉତ୍ତର ଆମ ସମ୍ମୁଖରେ ଥିବା ଏହି ଛୋଟ ଗୀତରେ ରହିଅଛି। କେତେବେଳେ ଗୋଷ୍ଠୀ ସମୂହ ସଦାପ୍ରଭୁଙ୍କର ପ୍ରଶଂସା କରିବେ? ଲକ୍ଷ୍ୟ କରନ୍ତୁ 117 ପର୍ବର 2 ପଦ କ'ଣ କହେ, କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳ ସ୍ଥାୟୀ। ଏହି ଅଂଶରେ ସେହି ଆମ୍ଭେମାନେ କିଏ? ଏହା ହେଉଛି ଇସ୍ରାଏଲ୍। ଦିନ ଆସୁଅଛି ଯେତେବେଳେ ଈଶ୍ୱର ଇସ୍ରାଏଲ୍ ପ୍ରତି ଦୟା ଦେଖାଇବାକୁ ଯାଉଅଛନ୍ତି। ସେହି ଦିନ ଭବିଷ୍ୟତରେ ରହିଅଛି, ଯାହାକି ସେହି ମହାକ୍ଲେଶର ସମୟର ପ୍ରାନ୍ତ ଭାଗରେ, ଯେତେବେଳେ କି ପ୍ରଭୁ ଯୀଶୁ ଦ୍ୱିତୀୟ ଥର ଏହି ପୃଥିବୀକୁ ଆଗମନ କରି ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ। ତାପରେ ସେ ଇସ୍ରାଏଲ୍ ପ୍ରତି ଓ ଏହି ପୃଥିବୀରେ ଥିବା ସମସ୍ତ ଗୋଷ୍ଠୀମାନଙ୍କ ପ୍ରତି ଦୟା ଦେଖାଇବେ। ସେହି ସମୟକୁ ଦୃଷ୍ଟି ଆଗରେ ରଖି ଈଶ୍ୱରଙ୍କୁ ଦର୍ଶାଇ ମିଖା ଭବିଷ୍ୟତ ବକ୍ତା କହନ୍ତି, ତୁମ୍ଭେ ପୂର୍ବକାଳଠାରୁ ଆମମାନଙ୍କର ପିତୃପୁରୁଷ ଗଣ ପ୍ରତି ଯାହା ଶପଥ କରିଅଛ, ଜାକୁବ ପ୍ରତି ସେହି ସତ୍ୟ ଓ ଅବ୍ରାହମ ପ୍ରତି ସେହି ଦୟା ପାଳନ କରିବ, ଯାହାକି ମିଖା ପୁସ୍ତକ 7 ପର୍ବର 20 ପଦରେ ଲେଖା ଅଛି। ତାପରେ ଯିଶାୟ 54 ପର୍ବର 7 ପଦରୁ 8 ପଦରେ ଆମେ ଏହିପରି ପାଠ କରୁ, ଆମ୍ଭେ ଅଳ୍ପକ୍ଷଣ ନିମନ୍ତେ ତୁମକୁ ତ୍ୟାଗ କରିଅଛୁ, ମାତ୍ର ମହାକରୁଣାରେ ତୁମକୁ ସଂଗ୍ରହ କରିବା। ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମଠାରୁ ଲୁଚାଇଲୁ, ମାତ୍ର ଅନନ୍ତ କାଳସ୍ଥାୟୀ ଦୟାରେ ଆମ୍ଭେ ତୁମ ପ୍ରତି କରୁଣା କରିବା। ଏହା ତୁମର ମୁକ୍ତିଦାତା ସଦାପ୍ରଭୁ କହନ୍ତି। ତେଣୁ ପ୍ରିୟ ବନ୍ଧୁ, ଆପଣ ଦେଖିବାକୁ ପାରିବେ ଯେ ଏହି ଗୀତଟି ସେହି ଭବିଷ୍ୟତ ଦିନକୁ ଦର୍ଶାଏ ଯେତେବେଳେ ଗୋଷ୍ଠୀମାନେ ପ୍ରଭୁଙ୍କର ପ୍ରଶଂସା କରିବାକୁ ଯାଉଅଛନ୍ତି। ତେବେ ଏହି ବିଷୟବସ୍ତୁର ନୂତନ ନିୟମ ସହିତ କୌଣସି ଲିଖିତ ସଂଯୋଗ ରହିଅଛି କି? ହଁ, ପ୍ରେରିତ ପନ୍ଦର ପର୍ବ ସେହି ଜିରୁସାଲମରେ ହୋଇଥିବା ଏକ ମହାସଭାର ବିବରଣୀ ପ୍ରଦାନ କରେ, ଯାହାକି ଜିହୁଦୀୟ ବିଶ୍ୱାସୀମାନଙ୍କ ବିଷୟ ନେଇ ପ୍ରସ୍ତୁତ ହୋଇଥିଲା। ଆଉ ସେମାନେ ବୁଝିପାରି ନଥିଲେ ଯେ କାହିଁକି ପୁରାତନ ନିୟମର ଭାବବାଣୀ ସବୁ ସଫଳ ହେଉନାହିଁ। ତେବେ ସେହି ସଭାର ଶେଷରେ ଯାକୁବ ଠିଆ ହୋଇ କହିଲେ, ଈଶ୍ୱର ଆପଣା ନାମ ନିମନ୍ତେ ବିଜାତିମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କି ପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ଯାହା ସିମୋନ ବର୍ଣ୍ଣନା କରିଅଛନ୍ତି, ଯାହାକି ପ୍ରେରିତ ପନ୍ଦର ପର୍ବର ଚଉଦ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ପ୍ରିୟ ବନ୍ଧୁ, ତାହା ହିଁ ଯାହାକି ଆଜି ଈଶ୍ୱର ଆମମାନଙ୍କ ସମୟରେ ସାଧନ କରୁଅଛନ୍ତି, ବିଜାତୀୟମାନଙ୍କ ମଧ୍ୟରୁ ଲୋକ ଗ୍ରହଣ କରୁଅଛନ୍ତି। ସେ ସମସ୍ତ ଜାତିରୁ, ଗୋଷ୍ଠୀରୁ ଓ ଭାଷାବାଦୀରୁ ନେଇ ତାହାଙ୍କର ମଣ୍ଡଳୀ ସ୍ଥାପନ କରୁଅଛନ୍ତି ଓ ସେମାନଙ୍କୁ ଏକ ଶରୀର ମଧ୍ୟକୁ ଏକତ୍ର କରି ଆଣୁଅଛନ୍ତି। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଯାକୁବ ଆହୁରି କ'ଣ କହନ୍ତି। ପୁଣି ଭାଓବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖା ଅଛି, ଏଥିଉତାରେ ଆମ୍ଭେ ବାହୁଡ଼ି ଆସି ଦାଉଦର ପତିତ ଆବାସ ପୁନଃନିର୍ମାଣ କରିବା, ପୁଣି ତାହାର ଧ୍ୱଂସ ସ୍ଥାନ ସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା, ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବସାଧନକର୍ତ୍ତା ପ୍ରଭୁ ଏହା କହନ୍ତି। ଏପରିକି ଆପଣ ଦେଖିପାରିବେ ଯେ ଆମମାନଙ୍କ ସମ୍ମୁଖରେ ଏହି ଯେଉଁ ଗୀତଟି ରହିଅଛି, ଏହା ସେହି ଭବିଷ୍ୟତ ପ୍ରତି ଦୃଷ୍ଟି କରେ ଯେତେବେଳେ ଏହି ପୃଥିବୀ ଉପରେ ଥିବା ପ୍ରତ୍ୟେକ ପ୍ରାଣୀ ଈଶ୍ୱରଙ୍କର ପ୍ରଶଂସା କରିବେ। ଏହା ଆଜି ସେହିପରି ଲକ୍ଷ୍ୟ କରାଯାଏ ନାହିଁ, ପ୍ରତ୍ୟେକ ଆଜି ଈଶ୍ୱରଙ୍କ ପ୍ରତି ଫେରିବାର ଲକ୍ଷ୍ୟ କରାଯାଏ ନାହିଁ, କିନ୍ତୁ ସେ ଯାହା ହେଉନା କାହିଁକି ସମୟ ଆସୁଅଛି ଯେତେବେଳେ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ, ପୁଣି ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ, ଯାହାକି ଗୀତ 67 ପର୍ବର ସାତ ପଦ ପ୍ରକାଶ କରେ। ଗୀତ 117 ହେଉଛି ଏକ ଚମତ୍କାର ଗୀତ ଓ ଏହି ଗୀତର ସଫଳତା ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ ପରିଲକ୍ଷିତ ହେବ, ଯେତେବେଳେ ଖ୍ରୀଷ୍ଟ ଏହି ପୃଥିବୀ ଉପରେ ରାଜତ୍ୱ କରିବେ। ଇସ୍ରାଏଲ ସନ୍ତାନଗଣର ଅବଶିଷ୍ଟାଂଶ ସେହି ମହାକ୍ଲେଶର ସମୟରେ ଈଶ୍ୱରଙ୍କ ଦୟାର ଅଧିକାରୀ ହେବେ। ଏହା ମଧ୍ୟ ବର୍ତ୍ତମାନ ଘଟୁଅଛି। ପ୍ରଭୁ ଆଜି ମଧ୍ୟ ସମସ୍ତ ଗୋଷ୍ଠୀ, ଜାତି ଓ ଭାଷାବାଦୀର ଲୋକମାନଙ୍କ ମଧ୍ୟରୁ ଅନେକଙ୍କୁ ଗ୍ରହଣ କରି ତାହାଙ୍କ ମଣ୍ଡଳୀଭୁକ୍ତ କରାଉଛନ୍ତି, ଯାହାକି ଆମେ ନୂତନ ନିୟମରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ପ୍ରେରିତ ପନ୍ଦର ପର୍ବ ତାହା ପ୍ରକାଶ କରେ। ଏହି ଗୀତ ମଧ୍ୟ ଏଥିସହିତରେ ସେହି ଭବିଷ୍ୟତ ପ୍ରତି ଦୃଷ୍ଟି କରେ, ଯେଉଁ ସମୟରେ କି ବାସ୍ତବ ଭାବରେ ଓ ବହୁଳ ମାତ୍ରାରେ ଈଶ୍ୱରଙ୍କର ସୃଷ୍ଟ ପ୍ରାଣୀମାନେ ତାହାଙ୍କ ଉଦ୍ଦେଶ୍ୟରେ ସମବେତ ହୋଇ ପ୍ରଶଂସାର ସ୍ୱର ଉତ୍ତୋଳନ କରିବେ, କାରଣ ସେମାନଙ୍କୁ ଆଶୀର୍ବାଦ କରିବେ ଓ ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଭୟ କରିବେ। ବାସ୍ତବରେ ସେଦିନ କେତେ ଗୌରବର ଦିନ ନ ହେବ। ଆସନ୍ତୁ ଏହାପରେ 118 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ପ୍ରଭୁ ଶ୍ରୀଖ୍ରୀଷ୍ଟ ତାଙ୍କର ମୃତ୍ୟୁ ପୂର୍ବରୁ ଶିଷ୍ୟମାନଙ୍କ ସହିତ ଗାଇଥିଲେ। ସେହି ଉପର କୋଠରୀରେ ନିସ୍ତାର ପର୍ବର ଭୋଜନ ପାଳନ କରିବା ପରେ ସେ ରୁଟି ଓ ଦ୍ରାକ୍ଷାରସ ନେଇ ଶିଷ୍ୟମାନଙ୍କ ସହିତ ଭୋଜନ କରି ଏକ ନୂତନ ନିୟମ ସ୍ଥାପନ କଲେ, ଯାହାକି ସେହି ରୁଟି ଓ ଦ୍ରାକ୍ଷାରସ ତାହାଙ୍କ ରକ୍ତ ଓ ମାଂସର ନିଦର୍ଶନ ସ୍ୱରୂପ ଥିଲା ଓ ତାହା ତାହାଙ୍କର କୃଷ୍ୟ ମୃତ୍ୟୁକୁ ପ୍ରକାଶ କରୁଥିଲା ଓ ତାହା ଆଜି ମଧ୍ୟ ତାହାଙ୍କର ଖ୍ରୀଷ୍ଟ ବିଶ୍ୱାସୀ ଓ ବିଶ୍ୱାସିନୀମାନେ ଗ୍ରହଣ କରିବା ଦ୍ୱାରା ତାହାଙ୍କର ଆଗମନ ପର୍ଯ୍ୟନ୍ତ ତାହାଙ୍କର ମୃତ୍ୟୁକୁ ପ୍ରଚାର କରନ୍ତି। ଆମେ ପୁରାତନ ନିୟମରୁ ଜାଣୁ ଯେ ନିସ୍ତାର ପର୍ବରେ ଏକ ମେଷଶାବକ ଭୋଜନ କରାଯିବାକୁ ଥିଲା, କିନ୍ତୁ ସୁଷମାଚାର ମଧ୍ୟରେ ଆମେ ମେଷଶାବକକୁ ଭୋଜନ କରାଯିବା ନେଇ କିଛି ଲକ୍ଷ୍ୟ କରିବାକୁ ପାରୁନା, କେବଳ ରୁଟି ଓ ଦ୍ରାକ୍ଷା ଫଳର ରସକୁ ଲକ୍ଷ୍ୟ କରିବାକୁ ପାରୁ। ଆପଣ ଜାଣନ୍ତି କାହିଁକି? ଏହାର କାରଣ ହେଉଛି ଯେ ମେଷଶାବକ ସେଠାରେ ଥିଲେ ଓ ସେମାନଙ୍କର ସେବା କରୁଥିଲେ। ଈଶ୍ୱରଙ୍କର ମେଷଶାବକ ସ୍ୱରୂପେ ମୃତ୍ୟୁଭୋଗ କରିବା ନିମନ୍ତେ ସେ କୃଷ ଆଡ଼କୁ ଅଗ୍ରସର ହେଉଥିଲେ, ଆଉ ସେହି ରୋଟି ଓ ଦ୍ରାକ୍ଷାରସ ତାହାଙ୍କ ବିଷୟ ନେଇ ପ୍ରକାଶ କରୁଥିଲା, ଯେପର୍ଯ୍ୟନ୍ତ ସେ ପୁନର୍ବାର ଆଗମନ କରିନାହାନ୍ତି। ଗୀତ 118 ହେଉଛି ଏକ ଗୀତ ଯାହାକି ସେମାନେ ଏକତ୍ର ସେହି ରାତ୍ରିରେ ଗାନ କରିଥିଲେ, କାରଣ ମାଥ୍ୟୁ 26 ପର୍ବର 30 ପଦରେ ଲେଖା ଅଛି, ପୁଣି ସେମାନେ ସ୍ତବଗାନ କଲା ଉତାରେ ଜିତ ପର୍ବତକୁ ବାହାରିଗଲେ। ଏହା ହେଉଛି ଏହି 118 ଗୀତ, ଯାହାକି ଏହି ଗୀତର ବିଶେଷତ୍ୱକୁ ବଢ଼ାଇ ଦିଏ। ଏହା କୁହାଯାଏ ଯେ ନିସ୍ତାର ପର୍ବରେ ପାନପାତ୍ରଟି ସେମାନଙ୍କ ମଧ୍ୟରେ 7 ଥର ବୁଲାଯାଉଥିଲା। ଯେତେବେଳେ 7ମ ଥର ଏହା ତାହାଙ୍କ ନିକଟକୁ ଆସିଲା, ପ୍ରଭୁ ଯୀଶୁ କହିଲେ, ମୁଁ ତୁମମାନଙ୍କ ସହିତରେ ଏହା ପାନ କରିବି ନାହିଁ, ଓ ସେ ଏହାକୁ ବଢ଼ାଇ ଦେଲେ, ମୁଁ ମୋର ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଏହା ପାନ କରିବି। କିନ୍ତୁ ସେ କହିସାରିଥିଲେ ଯେ ସେ ପରିତ୍ରାଣର ପାନପାତ୍ର ଗ୍ରହଣ କରିବେ, ଓ ସେ ଏହା ସେହି କୃଷ ଉପରେ ଗ୍ରହଣ କଲେ। ଖ୍ରୀଷ୍ଟ ହେଉଛନ୍ତି ମେଷଶାବକ, ଯିଏକି ତାହାଙ୍କର ରକ୍ତ ବହାଇଲେ, ଓ ସେହି ପାନପାତ୍ର ହେଉଛି ତାହାଙ୍କ ରକ୍ତରେ ସ୍ଥାପିତ ନୂତନ ନିୟମ। ସେ ତିକ୍ତ ପାନପାତ୍ର ଗ୍ରହଣ କଲେ ଯେପରି ଆମମାନଙ୍କର ପାନପାତ୍ର ମିଷ୍ଟ ହୁଏ। ବାସ୍ତବରେ ଈଶ୍ୱର ଆମମାନଙ୍କ ପ୍ରତି କେତେ ମଙ୍ଗଳମୟ। ତେବେ ଏହି ଗୀତ 118ଟିକୁ ପ୍ରଭୁ ଯୀଶୁ ସେହି ରାତ୍ରିରେ ଶତ୍ରୁ ହସ୍ତରେ ସମର୍ପିତ ହେବା ପୂର୍ବରୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଗାଇଥିଲେ। ତେଣୁକରି ଏହି ଗୀତର ଅନେକ କିଛି ବିଶେଷତ୍ୱ ରହିଅଛି। ଗୀତ 118ର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ। ହଁ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଇସ୍ରାଏଲ, ଏବେ କହନ୍ତୁ ଯେ ତାହାଙ୍କ କରୁଣା ଅନନ୍ତକାଳ ସ୍ଥାୟୀ। ହାରଣ ବଂଶ, ଏବେ କହନ୍ତୁ ଯେ ତାହାଙ୍କ କରୁଣା ଅନନ୍ତକାଳ ସ୍ଥାୟୀ। ବାସ୍ତବରେ ଆମେ ପ୍ରଭୁଙ୍କର ଧନ୍ୟବାଦ କରିବା ଉଚିତ, କାରଣ ସେ ଅତି ଉତ୍ତମ ଓ ମଙ୍ଗଳମୟ। ହଁ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଏହାପରେ 118 ପର୍ବର 4-6 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ ତାହାଙ୍କ କରୁଣା ଅନନ୍ତକାଳ ସ୍ଥାୟୀ। ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ। ସଦାପ୍ରଭୁ ମୋହର ସପକ୍ଷ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କ'ଣ କରିପାରେ? ଏହି ଗୀତଟି ପ୍ରଭୁ ଯୀଶୁ ଗାନ କରିଥିଲେ। ସେ କୌଣସି ଭୟ ନ କରି ସେହି କୃଷୀୟ ମୃତ୍ୟୁକୁ ବରଣ କରିନେଇଥିଲେ। ସେ ସେହି କୃଷରେ ଥାଇ କହନ୍ତି, ହେ ଈଶ୍ୱର, ହେ ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ମାତ୍ର ଏହାର ବାସ୍ତବ ରହସ୍ୟ ହେଉଛି, ଈଶ୍ୱର ତାହାଙ୍କୁ ପରିତ୍ୟାଗ କରିନଥିଲେ, ମାତ୍ର ଖ୍ରୀଷ୍ଟଙ୍କ ସହିତ ଜଗତକୁ ସମ୍ମିଳିତ କରାଉଥିଲେ, ଯାହାକି 2 କରିନ୍ଥିୟ 5:19 ଲେଖା ଅଛି। ଏହାପରେ ଗୀତ 118ର 7-8 ପଦରେ ଲେଖା ଅଛି, ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ, ଏତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି। ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ଆପଣ କେବେ ମନୁଷ୍ୟ ଉପରେ ନିର୍ଭର ନ କରି ପ୍ରଭୁଙ୍କ ଉପରେ ନିର୍ଭର କରିବାର ଅନୁଭୂତି ଲାଭ କରିଛନ୍ତି କି? ମୁଁ ଭାବୁଛି ଆପଣ କରିଥାଇପାରନ୍ତି। ତେବେ ଗୀତରଚକ କହନ୍ତି ଯେ ମନୁଷ୍ୟ ଉପରେ ନିର୍ଭର କରିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ସେହି ରାତ୍ରିରେ ଯେତେବେଳେ ପ୍ରଭୁ ଯୀଶୁ ଏହି ଗୀତ ଗାଇଲେ, ସେ 11 ଜଣଙ୍କ ପ୍ରତି ଦୃଷ୍ଟିପାତ କଲେ। ସେମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଶତ୍ରୁ ହସ୍ତରେ ଧରାଇଦେବା ନିମନ୍ତେ ଚାଲିଯାଇଥିଲା। ଏହି 11 ଜଣ ମଧ୍ୟ ତାହାଙ୍କୁ ପରିତ୍ୟାଗ କରିବା ନିମନ୍ତେ ଯାଉଥିଲେ। ସେମାନେ ସେହି ରାତ୍ରିରେ ମେଷମାନଙ୍କ ପରି ଛିନ୍ନଭିନ୍ନ ହେବାକୁ ଯାଉଥିଲେ। ଆପଣ ଆପଣଙ୍କର ନିର୍ଭରତା ମନୁଷ୍ୟ ଉପରେ ରଖନ୍ତୁ ନାହିଁ। ସେମାନେ ଆପଣଙ୍କୁ ତଳକୁ ଖସାଇଦେବେ, କିନ୍ତୁ ଆପଣ ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତୁ। ଯେଉଁ ରାତ୍ରିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଶତ୍ରୁ ହସ୍ତରେ ସମର୍ପିତ ହେବାକୁ ଯାଉଥିଲେ, ସେହି ସମୟରେ ତାଙ୍କର ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ଚାଲିଗଲେ। ମାତ୍ର ସେ ପିତାଙ୍କ ଉପରେ ନିର୍ଭର ରଖିଥିଲେ ଓ ପିତା ଈଶ୍ୱର ତାହାଙ୍କର ସହବର୍ତ୍ତୀ ଥିଲେ। ପ୍ରିୟ ବନ୍ଧୁ, ଆପଣ ମନୁଷ୍ୟ ଉପରେ ନିର୍ଭର କରନ୍ତୁ ନାହିଁ, କାରଣ ସେମାନେ ଆପଣଙ୍କୁ ସମୟ ଆସିଲେ ପରିତ୍ୟାଗ କରିବେ। ମାତ୍ର ପ୍ରଭୁ ଯୀଶୁଙ୍କ ଉପରେ ନିର୍ଭର ରଖନ୍ତୁ, ଯିଏକି ସମସ୍ୟା ଆସିଲେ ଆପଣଙ୍କର ସହବର୍ତ୍ତୀ ହେବେ। ଆସନ୍ତୁ ଏହାପରେ 9-12 ପଦ ମଧ୍ୟରେ ଆମେ ଅଧ୍ୟୟନ କରି ଦେଖିବା। ଲେଖା ଅଛି, ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ, ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ସେମାନେ ମୋତେ ଚାରିଆଡ଼େ ଘେରିଲେ ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ସେମାନେ ମଧୁମକ୍ଷିକା ପରି ମୋତେ ଚାରିଆଡ଼େ ଘେରିଲେ, ସେମାନେ କଣ୍ଟା ନିଆଁ ପରି ନିଭିଯାଉଅଛନ୍ତି। ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ, ଏହା ରୋମ୍କୁ ପ୍ରକାଶ କରେ, କାରଣ ରୋମ୍ ବହୁଗୋଷ୍ଠୀକ ସାମ୍ରାଜ୍ୟ ଥିଲା। ରୋମ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କୃଷାର୍ପିତ କଲା। ଯେଉଁଦିନ ସେ ସେହି ରୋମିଓ କୃଷ ଉପରେ ମୃତ୍ୟୁବରଣ କଲେ, ସେହିଦିନ ରୋମିଓ ଜାତିର ସର୍ବନାଶ ଘଟିଲା, ରୋମ୍ ସାମ୍ରାଜ୍ୟର ପତନ ଘଟିଲା। ଏହାପରେ 118 ପର୍ବର 14 ପଦରେ ଲେଖା ଅଛି, ସଦାପ୍ରଭୁ ମୋହର ବଳ ଓ ଗାନ, ପୁଣି ସେ ମୋହର ପରିତ୍ରାଣ ହୋଇଅଛନ୍ତି। ଏହା ହେଉଛି ଉଦ୍ଧାରର ନିମନ୍ତେ ପ୍ରଶଂସାର ଗୀତ, ଏହା ପରିତ୍ରାଣର ଗୀତ। ଏହାପରେ 15-17 ପଦ ମଧ୍ୟରେ ଲେଖା ଅଛି, ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ, ସଦାପ୍ରଭୁଙ୍କ ଦକ୍ଷିଣହସ୍ତ ବୀରର କର୍ମ କରେ। ସଦାପ୍ରଭୁଙ୍କ ଦକ୍ଷିଣହସ୍ତ ଉନ୍ନତ, ସଦାପ୍ରଭୁଙ୍କ ଦକ୍ଷିଣହସ୍ତ ବୀରର କର୍ମ କରେ। ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ବିଷୟକୁ ଭାବାଣୀ ଆକାରରେ ପ୍ରକାଶ କରେ। ଇସ୍ରାଏଲ୍ ମଧ୍ୟ ଏକ ଜାତି ହିସାବରେ ବଞ୍ଚି ରହିବାକୁ ଯାଉଅଛି। ଏହାପରେ 18 ପଦରେ ଲେଖା ଅଛି, ସଦାପ୍ରଭୁ ମୋତେ ଭାରି ଶାସ୍ତି ଦେଇଅଛନ୍ତି, ମାତ୍ର ସେ ମୃତ୍ୟୁ ହସ୍ତରେ ମୋତେ ସମର୍ପି ଦେଇନାହାନ୍ତି। ତାହା ହେଉଛି ଖ୍ରୀଷ୍ଟ ମୃତ୍ୟୁରୁ ଉଠିଆସିଲେ। ଜିଜିକଲ 37 ପର୍ବଟି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଈଶ୍ୱର ସମାଧି ସବୁକୁ ଖୋଲିଦେବେ ଓ ଜଗତର ଗୋଷ୍ଠୀ ସବୁକୁ ବାହାର କରି ଆଣିବେ। ଏହାପରେ 19-20 ପଦରେ ଆମେ ଦେଖୁ ଯେ ସଦାପ୍ରଭୁଙ୍କ ଦ୍ୱାର ବିଷୟରେ ଉଲ୍ଲେଖ ହୋଇଅଛି। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ମୋ ପାଇଁ ଧର୍ମର ଦ୍ୱାର ସବୁ ଫିଟାଅ, ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ଏହି ସଦାପ୍ରଭୁଙ୍କ ଦ୍ୱାର ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ। ସଦାପ୍ରଭୁଙ୍କ ଦ୍ୱାର କ'ଣ? ସେହି ଦ୍ୱାର ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଜୋହନ 10 ପର୍ବର 9 ପଦରେ ପ୍ରଭୁ ଯୀଶୁ ସ୍ପଷ୍ଟ ଭାବେ ପ୍ରକାଶ କରିଦିଅନ୍ତି। ସେହିପରି ଜୋହନ 14 ପର୍ବର 6 ପଦରେ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଏହାପରେ 21 ପଦରେ ଲେଖା ଅଛି, ମୁଁ ତୁମ୍ଭକୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋହର ପରିତ୍ରାଣ ହୋଇଅଛି। ବର୍ତ୍ତମାନ ଆମେ ଆଉ ଏକ ରୂପକ କଥା ଲକ୍ଷ୍ୟ କରିବାକୁ ଯିବା, ଯାହାକି 22 ପଦରେ ଲେଖା ଅଛି, ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହୋଇଅଛି। ଏହି ପଥର ପ୍ରଭୁ ଯୀଶୁଙ୍କୁ ଉପସ୍ଥାପିତ କରେ। ତେବେ ମାଥିଉ 21 ପର୍ବର 42 ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ଯୀଶୁ ସେମାନଙ୍କୁ କହିଲେ, ତୁମାନେ କି କେବେ ହିଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରିନାହ? ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହେଲା, ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତା ଆମମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ। ସେହିପରି ପ୍ରଥମ ପିତର 2 ପର୍ବର 6-8 ପଦରେ ଲେଖା ଅଛି, କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ, ଆମ୍ଭେ ସିଓନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାଙ୍କଠାରେ ବିଶ୍ୱାସ କରିବ ସେ ଲଜ୍ଜିତ ହେବ ନାହିଁ। ଏଣୁ ବିଶ୍ୱାସ କରୁଅଛ ଯେ ତୁମେମାନେ ସେହି ମହାମୂଲ୍ୟର ଅଂଶୀ ଅଟ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର, ପୁଣି ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା। ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏଥିନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ। ତେଣୁକରି ସେହି ପ୍ରସ୍ତର ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହାପରେ 24 ପଦରେ ଆମେ ଦେଖୁ ଲେଖା ଅଛି, ଏହା ସଦାପ୍ରଭୁଙ୍କ କୃତଦିନ, ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। ସେହି ଦିନ ହେଉଛି ପରିତ୍ରାଣର ଦିନ ଓ ଆମେ ତହିଁ ନିମନ୍ତେ ଆନନ୍ଦ ଓ ଉଲ୍ଲାସ କରିବା ଉଚିତ। ଗୀତରଚକ କେଉଁ ଦିନ ବିଷୟ ନେଇ କହୁଅଛନ୍ତି? କ'ଣ 24 ଘଣ୍ଟିଆ ଦିନ ବିଷୟରେ କହନ୍ତି? ନୁହେଁ, ଏହି ଦିନ ଶବ୍ଦଟି ଏକ ସମୟର ବ୍ୟବଧାନ ନିମନ୍ତେ ବ୍ୟବହୃତ ହୋଇପାରିବ, ଏହା ମଧ୍ୟ 24 ଘଣ୍ଟିଆ ଦିନ ନିମନ୍ତେ ବ୍ୟବହୃତ ହୋଇପାରିବ। ବର୍ତ୍ତମାନ ଗୀତରଚକ ଏଠାରେ କେଉଁ ଦିନକୁ ଦର୍ଶାନ୍ତି? ତେବେ ସେଠାରେ ଏକ ଦିନ ବିଷୟ ନେଇ କହୁଅଛନ୍ତି ଯାହାକି ସଦାପ୍ରଭୁ କରିଅଛନ୍ତି, ତାହା ହେଉଛି ପରିତ୍ରାଣର ଦିନ। ସେହି ଦିନ 2000 ବର୍ଷ ପୂର୍ବେ ରହିଅଛି, ଆଉ ଆମମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। ଆମମାନେ ପରିତ୍ରାଣର ଦିନରେ ଆନନ୍ଦ କରୁ। ବର୍ତ୍ତମାନ ଆମେ ବିଶ୍ୱାସର ଚିତ୍କାରକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଅନେକ ସେଦିନ ଏହିପରି ଚିତ୍କାର କରିଥିଲେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଗଧ ଉପରେ ଚଢ଼ି ଜେରୁସାଲାମକୁ ଆସିଲେ। ତେବେ 25-26 ପଦ ମଧ୍ୟରେ ଆମେ ଦେଖୁ ଯେ ସଦାପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ ବୋଲି ଉଲ୍ଲେଖ ହୋଇଅଛି। ଏହି ଉକ୍ତି ପ୍ରଭୁ ଶ୍ରୀକ୍ରିଷ୍ଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା। ସେହି ମନ୍ଦିରକୁ ଶେଷଥର ପାଇଁ ପରିଷ୍କାର କରିସାରିବା ପରେ ଆଉ ଏହାପରେ ସେ ଜିରୁସାଲାମ ନିମନ୍ତେ କ୍ରନ୍ଦନ କଲେ, ଯାହାକି ମାଥ୍ୟୁ 23 ପର୍ବର 38 ଓ 39 ପଦରେ ଉଲ୍ଲେଖ ହୋଇଅଛି। ତାଙ୍କର ବାକ୍ୟ ଏହିପରି ଥିଲା, ଦେଖ ତୁମାନଙ୍କ ଘର ତୁମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି, କାରଣ ମୁଁ ତୁମାନଙ୍କୁ କହୁଅଛି ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ। ତୁମେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ। ଏହାପରେ 27 ପଦରେ ଲେଖା ଅଛି, ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମମାନଙ୍କୁ ଦୀପ୍ତି ଦେଇଅଛନ୍ତି। ବେଦୀର ଶୃଙ୍ଗରେ ରଜ ଦ୍ୱାରା ବଳିକି ବାନ୍ଧ, ଏହା କୃଶ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଛବି, ଏକ ବଳିଦାନ, ଯାହାକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ। ଏହାପରେ 28 ଓ 29 ପଦରେ ଲେଖା ଅଛି, ତୁମେ ମୋର ପରମେଶ୍ୱର, ମୁଁ ତୁମକୁ ଧନ୍ୟବାଦ ଦେବି। ତୁମେ ମୋର ପରମେଶ୍ୱର, ମୁଁ ତୁମର ପ୍ରତିଷ୍ଠା କରିବି। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ହଁ ତାହାଙ୍କର କରୁଣା ଅନନ୍ତକାଳ ସ୍ଥାୟୀ। ପ୍ରିୟ ବନ୍ଧୁ, ଆମେ ଈଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ, କାରଣ ସେ ଆମମାନଙ୍କୁ ପ୍ରେମ କରି ଆମମାନଙ୍କ ନିମନ୍ତେ ଆପଣାକୁ ଦେଲେ। ତେଣୁ ଆମମାନଙ୍କର ପ୍ରେମ ସେହି ଧନ୍ୟବାଦ ଓ ପ୍ରଶଂସା ମାଧ୍ୟମରେ ତାହାଙ୍କ ପ୍ରତି ପ୍ରକାଶିତ ହେବା ଉଚିତ। ତେଣୁ ଆସୁ ସେହି ପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରୁ କରୁ ଆମମାନେ ତାହାଙ୍କର ନିକଟବର୍ତ୍ତୀ ହେବା ଏବଂ ତାହାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରି ତାହାଙ୍କର ଆଶୀର୍ବାଦ ଭିକ୍ଷା କରି ତାଙ୍କର ଅନୁଗ୍ରହ ଭିକ୍ଷା କରି ଆମମାନଙ୍କର ଏହି ଜଗତର ଗନ୍ତବ୍ୟ ପଥରେ ଆମମାନେ ଆଗେଇ ଯିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বরক বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু। প্রভু যীশু আপনকো আশীর্বাদ করন্তু। নমস্কার।
ପ୍ରେମ ସେନା।